जगन्नाथं देवदेवं वृषाकं भीमं पुरुषं पुरुषसुप्तेन उपातस्थे समहितः
ଦୂରାରୋଗ୍ୟ ବ୍ୟାଧିରୁ ସେ ମୁକ୍ତି ପାଆନ୍ତି ଦୂର।
व्याधीरु से मुक्ति पान्ति। तोह कृष्ण कहिले କୁଷ୍ଠ ରୋଗ ଯନ୍ତ୍ରଣାରୁ ଉଦ୍ଧାର କର, ଅଳକାପୁରରୁ ଆସି ମୃତ୍ୟୁ ଲୋକରେ ଛଟପଟ ହୋଇ ମୋର ଜୀବନ ଝୁରେ, ହେମ ଯକ୍ଷଙ୍କ ଦୁଃଖ ଦୁର୍ଦ୍ଦଶାକୁ ଦେଖି ମାର୍କଣ୍ଡେୟ ଋଷି ଶ୍ରେଷ୍ଠ ହୋଇଲେ ଦୁଃଖୀ, ଋଷି ବର ଯକ୍ଷଙ୍କୁ ତ କରିଲେ ଦୟା, ଉଦ୍ଧାର ପାଇଁ ସେ ଦେଲେ ବତାଇ ରହା। କହିଲେ ଆଷାଢ କୃଷ୍ଣ ପକ୍ଷ ଚାଲିଛି, କୃଷ୍ଣ ପକ୍ଷ ଚାଲିଛି, ଏକାଦଶୀ ତିଥି ଯେ ଆଗକୁ ଆସୁଛି, ଏକାଦଶୀ ତିଥି ଯେ ଆଗକୁ ଆସୁଛି, ଯୋଗିନୀ ଏକାଦଶୀ ଭାବେ ସେ ଯେ ଖ୍ୟାତ, ଦୁଃଖ ଦୂର ହୁଏ ଯିଏ ପାଳଇ ବ୍ରତ, ନିଷ୍ଠାରେ ପୂଜା କଲେ ଲକ୍ଷ୍ମୀ ନାରାୟଣ, ଦୁରାରୋଗ୍ୟ ବ୍ୟାଧି ମୁକ୍ତ ନିଶ୍ଚୟ ଜାଣ, ଋଷିଙ୍କଠୁ ମିଳିବାରୁ ଅଭୟ ବାଣୀ, ଯକ୍ଷଙ୍କ ମନେ ଉଛୁଳେ ଖୁସି ଉଜାଣି, ଋଷିଙ୍କ ପାଦେ ପ୍ରଣତି କରି ଚଳିଲେ, ହଁ କରି ଚଳିଲେ, ଯୋଗିନୀ ଏକାଦଶୀକୁ ଅପେକ୍ଷା କଲେ।